ଜିଓସିଓ ତେର ପର୍ବ। ଏହି ସମୟରେ ଜିଓସିଓ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ। ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, ତୁମେ ବୃଦ୍ଧ ଓ ଗତବୟସ୍କ ହେଲ, ମାତ୍ର ଏବେ ହେ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି। ସେ ଅବଶିଷ୍ଟ ଦେଶ ଏହି ପଲେଷ୍ଟିୟମାନଙ୍କ ସମସ୍ତ ମଣ୍ଡଳ ଓ ଗସୁରିୟମାନଙ୍କର ସମସ୍ତ ଅଞ୍ଚଳ, ଅର୍ଥାତ୍ ମିସର ସମ୍ମୁଖସ୍ଥିତ ସିଂହଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାଣିୟମାନଙ୍କ ଦେଶ, ଘସାତୀୟ, ଅସ୍ଦୈୟ, ଅସ୍କଲିନୀୟ, ଗାତୀୟ ଓ ଇସ୍କ୍ରୋଣର ପଲେଷ୍ଟିୟ ଏହି ପାଞ୍ଚ ଅଧିପତିମାନଙ୍କର ଦେଶ, ଆଉ ଦକ୍ଷିଣ ଦିଗସ୍ଥ ଅର୍ଦ୍ଧୀୟମାନଙ୍କର ଦେଶ, କିଣାଣିୟମାନଙ୍କର ସମସ୍ତ ଦେଶ ଓ ଇମୋରିୟମାନଙ୍କର ସୀମାସ୍ଥିତ ଅଫେକ୍ ପର୍ଯ୍ୟନ୍ତ ସିଦୋନୀୟମାନଙ୍କର ଅଧୀନ ମିଆରା, ପୁଣି ଗିବ୍ଲିୟମାନଙ୍କର ଦେଶ ହର୍ମୋନ୍ ପର୍ବତର ତଳସ୍ଥିତ ବାଲଗାଦଠାରୁ ହମାତ୍ରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ତ ସମସ୍ତ ଲିବାନୋନ, ଲିବାନୋନଠାରୁ ମିଶ୍ର ଫୋତମୈମ୍ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସିଦୋନମାନଙ୍କର ଦେଶ, ଆମେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା। ତୁମ୍ଭେ ଆମ ଆଜ୍ଞାନୁସାରେ ତା ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ। ଏ ନିମନ୍ତେ ଏବେ ଅଧିକାର ନିମିତ୍ତ ନ ବଂଶକୁ ଓ ମନସିର ଅଧବଂଶକୁ ଏହି ଦେଶ ବିଭାଗ କରିଦିଅ। ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଜର୍ଦ୍ଦନର ପୂର୍ବ ପାରିରେ ମୂଷାଦତ୍ତ ଆପଣା ଆପଣା ଅଧିକାର ପାଇଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୂଷା ସେମାନଙ୍କୁ ଅର୍ନନ୍ ଉପତ୍ୟକା ନିକଟସ୍ଥ ଅରେୟାରଠାରୁ ଏବଂ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଦିବନ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି ଆଉ ଅମନ ସନ୍ତାନଗଣନା ସୀମା ପର୍ଯ୍ୟନ୍ତ ହିଜବନ୍ରେ କର୍ତ୍ତୃକକାରୀ ଇମୋରିୟମାନଙ୍କର ସିହନ ରାଜାର ସମସ୍ତ ନଗର, ପୁଣି ଗିଲିୟଦ ରାଷ୍ଟ୍ରୀୟମାନଙ୍କର ମାଖାଥିୟମାନଙ୍କର ଅଞ୍ଚଳ ଓ ସମୁଦ୍ରରେ ହର୍ମୋନ୍ ପର୍ବତ ସଲ୍ଖା ପର୍ଯ୍ୟନ୍ତ ସମସ୍ତ ବାସନ, ଅର୍ଥାତ୍ ଅଷ୍ଟାରତ୍ରେ ଓ ଇଦ୍ରିୟେରେ ରାଜତ୍ୱକାରୀ ରଫାୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍ ବାସନ ରାଜ୍ୟ ଦେଇଥିଲା, କାରଣ ମୂଷା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ। ତଥାପି ଇସ୍ରାଏଲ ସନ୍ତାନଗଣ ରାଷ୍ଟ୍ରୀୟମାନଙ୍କୁ ଓ ମାଥାକ୍ଷୀୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ। ସେହି ରାଷ୍ଟ୍ରୀୟ ଓ ମାଥାକ୍ଷୀୟମାନେ ଆଜି ଯାଏଁ ଇସ୍ରାଏଲ ମଧ୍ୟରେ ବାସ କରୁଛନ୍ତି, କେବଳ ଲେବି ବଂଶକୁ ସେ କିଛି ଅଧିକାର ଦେଲେ ନାହିଁ। ତାହା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କର ଅଗ୍ନିକୃତ ଉପହାର ତାହାର ଅଧିକାର ହେଲା। ପୁଣି ମୋସା ରୁବେନ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ। ଅର୍ନନ୍ ଉପତ୍ୟକା ନିକଟସ୍ଥ ଅରାୟରଠାରୁ ସେମାନଙ୍କ ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି, ହିସବୋନ୍ ଓ ସମଭୂମିସ୍ଥିତ ଦିବୋନ୍ ଓ ବାମତ ବାଲ ଓ ବୈଥମାଲ ମିଓନ, ଜହସ, କଦେମୋତ, ମେଫାତ ଓ କରିଆଖିମ, ସିବମା ଓ ତଳଭୂମିର ପର୍ବତସ୍ଥ ସେରତ ସହର ଓ ବୈପିୟର ଅସଦତ୍ ପିକ୍ସା ଓ ବୈତ ଜିସ୍ମତ ତହିଁର ଏହି ସମସ୍ତ ନଗର, ପୁଣି ସମଭୂମିସ୍ଥିତ ସମସ୍ତ ନଗର ଓ ହିସବୋନ୍ରେ ରାଜତ୍ୱକାରୀ ଇମୋରିୟମାନଙ୍କର ସିହନ ରାଜାର ସମୁଦାୟ ରାଜ୍ୟ, କାରଣ ମୂଷା ତାହାକୁ ଓ ସେହି ଦେଶ ନିବାସୀ ମିଦିୟନ୍ର ପ୍ରଧାନ ବର୍ଗ ଇବି ଓ ରେକମ୍ ଓ ସୁର ଓ ହୁର ଓ ରେବା ନାମକ ସିଓନ୍ର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ। ଇସ୍ରାଏଲ ସନ୍ତାନଗଣ ଖଡ଼ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ ସେମାନଙ୍କ ମଧ୍ୟରେ ବିୟର୍ର ପୁତ୍ର ମନ୍ତ୍ରଜ୍ଞ ବିଲିୟମ୍ଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଜର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍ର ସନ୍ତାନଗଣର ସୀମା ଥିଲା। ରୁବେନ୍ ସନ୍ତାନମାନଙ୍କର ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା, ଆଉ ମୋସା ଗାଦବଂଶୀୟ ଗାଦ ସନ୍ତାନମାନଙ୍କୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ। ଜାସେର ଓ ଗିଲିୟଦର ସମସ୍ତ ନଗର ଓ ରଦାର ସମ୍ମୁଖସ୍ଥ ଅରୈୟର ପର୍ଯ୍ୟନ୍ତ ଅମନ ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା। ପୁଣି ହିସବୋନ୍ଠାରୁ ରାମତ୍ ମିସ୍ପି ଓ ବଟନିମି ପର୍ଯ୍ୟନ୍ତ ମହନିୟମ୍ଠାରୁ ଦବିର ସୀମା ପର୍ଯ୍ୟନ୍ତ ଓ ତଳଭୂମିରେ ବୈଥାରମ୍ ଓ ବୈଥନିମ୍ରା ଓ ସୁକତ୍ ଓ ସାଫନ୍ ଓ ହିସବୋନ୍ ଓ ସିହୋନ୍ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଜର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଜର୍ଦ୍ଦନ ଓ ତହିଁର ଅଞ୍ଚଳ, ଗାଦର ସନ୍ତାନମାନଙ୍କର ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା। ଆଉ ମୋସା ମନସିର ଅର୍ଦ୍ଧବଂଶକୁ ଅଧିକାର ଦେଲେ। ମନସି ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କର ଅର୍ଦ୍ଧବଂଶର ହେଲା। ସେମାନଙ୍କର ସୀମା ମହନିୟମଠାରୁ ସମସ୍ତ ବାସନ ଦେଶ, ବାସନର ରାଜା ଓଗୋର ସମସ୍ତ ରାଜ୍ୟ ଓ ବାସନର ଅନ୍ତର୍ଗତ ଜାଇରର ସମସ୍ତ ଉପନଗର, ଏ ରୂପେ 60 ନଗର, ପୁଣି ଅର୍ଦ୍ଧ ଗିଲିୟଦ ଓ ଅଷ୍ଟାରୋତ୍ ଓ ହିଦ୍ରିୟ ଓ ଓଗୋର ବାସନ ରାଜ୍ୟ ସ୍ଥିତ ଏହି ନଗର ମନସିର ପୁତ୍ର ମାଖିର ସନ୍ତାନଗଣର ବଂଶାନୁସାରେ ମାଖିର ସନ୍ତାନଗଣର ଅର୍ଦ୍ଧବଂଶର ହେଲା। ଜର୍ଦ୍ଦନ ପୂର୍ବ ପାରିରେ ଜିରିହୋ ନିକଟସ୍ଥ ମୟାବ ପଦାରେ ମୂଷା ଏହିସବୁ ଅଧିକାର ବିଭାଗ କରିଦେଲେ। ମାତ୍ର ମୂଷା ଲେବି ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।